శాంతి. గుడ్ మార్నింగ్ ప్రియ ఆధ్యాత్మ ప్రేమీ భాయ భౌణీమాన, ଅମୃତଧାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। କିଛି ବର୍ଷ ପୂର୍ବରୁ ଜଣେ ଆୟୁର୍ବେଦ ବିଶେଷଜ୍ଞ ମିତ୍ରତା ହେଲା ଏବଂ ତାଙ୍କ ସମ୍ପର୍କରେ ଆସିଲି। ସେ ହଠାତ୍ ଦିନେ ଆମ ହସ୍ପିଟାଲରେ ଆସିକି ଆଡମିଟ୍ ହେଲେ ଏବଂ କ'ଣ କଥା କହିଲେ, ଭାଇ ମୋର ହାର୍ନିଆ ଅଛି ଏବଂ ଅପରେସନ୍ କରିବା ଦରକାର। ଜଣେ ଏନେସ୍ଥେଟିଷ୍ଟ ଉପରେ ତାଙ୍କର ପ୍ରି ଏନେସ୍ଥେଟିକ୍ ଚେକଅପ୍ କରିବା ପାଇଁ ନିଜେ ଯାଇଥିଲି ୱାର୍ଡକୁ। ତାଙ୍କ ସହିତ ଯେତେବେଳେ କିଛିଟା କିଛି ବାର୍ତ୍ତାଳାପ ଚାଲିଥାଏ, ହଠାତ୍ ମୁଁ ଦେଖିଲି ସେ ନିଜେ ନିଜ ତରଫରୁ ହିଁ କହିଲେ କି ମୁଁ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆଙ୍କର ଫିଜିସିଆନ ରୂପରେ, ଚିକିତ୍ସକ ରୂପରେ ଅନେକ ବର୍ଷ ସେବା କରିଛି। ଆମ ଆୟୁର୍ବିଜ୍ଞାନରେ ବହୁତ ସୁନ୍ଦର ସୁନ୍ଦର ମେଡିସିନ ଅଛି, ଆଜି ଲୋକମାନଙ୍କୁ ଜଣାନାହିଁ। ଆମେ ସବୁ ପ୍ରକାର ରୋଗ ଆୟୁର୍ବେଦ ଦ୍ୱାରା ଚିକିତ୍ସା କରିପାରିବୁ। ଆପଣ ଯେକୌଣସି ରୋଗ ମୋତେ କହନ୍ତୁ, ଆୟୁର୍ବେଦରେ ଆମର ମେଡିସିନ ଅଛି, ଆମେ ଦେଲେ ଠିକ୍ ହୋଇଯିବ। କିନ୍ତୁ ଦୁର୍ଭାଗ୍ୟ କଥା, ଆମ ଭାରତର ପଦ୍ଧତି ହେବା ସତ୍ତ୍ୱେ ବି ଆଜି ଭାରତବାସୀ ସବୁ ଆୟୁର୍ବିଜ୍ଞାନ ବିଷୟରେ ଅନଭିଜ୍ଞ। ତ ଆୟୁର୍ବେଦ ବିଶେଷଜ୍ଞ କହିଚାଲିଥାନ୍ତି, ମନେ ହେଉଥାଏ କି ଆୟୁର୍ବେଦ ବିଷୟରେ ତାଙ୍କର ବହୁତ କିଛି ଓଭର କନ୍ଫିଡେନ୍ସ ଅଛି। ବାସ୍ତବରେ ଦୁନିଆରେ କୌଣସି ପ୍ରକାର ପାଥି, ଯାହା ବି ଆଜି ପର୍ଯ୍ୟନ୍ତ ମଣିଷକୁ ନିରୋଗୀ ବନାଇବା ପାଇଁ ସିଷ୍ଟମ୍ ବନିଛି, ଏଲୋପାଥି, ହୋମିଓପାଥି, ଆୟୁର୍ବେଦ, ୟୁନାନି, ମ୍ୟାଗ୍ନେଟୋଥେରାପି, ନେଚୁରୋପାଥି, କିଛିଟା କୌଣସି ଯେକୌଣସି ପାଥି ଆପଣ ନିଅନ୍ତୁ, ବାସ୍ତବରେ କୌଣସି ପାଥି ସମ୍ପୂର୍ଣ୍ଣ ନୁହେଁ। ଆଜି ମଣିଷ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ, ଗୋଟିଏ ନୁହେଁ, ଅନେକ ହଜାର ହଜାର ପ୍ରକାର ରୋଗରେ ମଣିଷ ଆକ୍ରାନ୍ତ। ଏବଂ ସବୁ ରୋଗଗୁଡ଼ା ମିଟେଇବା ପାଇଁ କୌଣସି ଗୋଟିଏ ପାଥି ଦ୍ୱାରା ସବୁକିଛି ସାଧନ ନାହିଁ। ଭାବନ୍ତୁ, ସେ ଯଦି ନିଜେ ଆୟୁର୍ବେଦ ଦ୍ୱାରା ସବୁକିଛି ଠିକ୍ କରିଦେଇପାରିଥାନ୍ତେ, ତାଙ୍କୁ ହାର୍ନିଆ କାହିଁକି ହେଲା? କାହିଁକି ହସ୍ପିଟାଲ, ଏଲୋପାଥି ହସ୍ପିଟାଲରେ ଆଡମିଟ୍ ହୋଇକି ଅପରେସନ୍ ହେବା ପାଇଁ ଯାଉଛନ୍ତି? ତ ମୁଁ ବୁଝିଗଲା ପରେ ତାଙ୍କୁ କହିଲି, ଭାଇ ସାହେବ, ମୁଁ ଛୋଟ ଦିନରୁ ଗୋଟେ ମାରାତ୍ମକ ରୋଗରେ ପ୍ରପୀଡ଼ିତ, ଅନେକ ପ୍ରକାର ଟ୍ରିଟମେଣ୍ଟ କରିସାରିଲିଣି, ସବୁ ପ୍ରକାର ପାଥି ଆଡପ୍ଟ କରିସାରିଲିଣି, ମୋ ରୋଗ କେହି ବି ଠିକ୍ କରିପାରୁନାହାନ୍ତି। ଆପଣ କହିଲେ ଆୟୁର୍ବେଦରେ ସବୁ ପ୍ରକାର ରୋଗର ଟ୍ରିଟମେଣ୍ଟ ଅଛି, କୃପା କରି ଯଦି ମୋତେ କିଛି ଆୟୁର୍ବେଦିକ ମେଡିସିନ ଦିଅନ୍ତେ, ଯଦି ସେ ରୋଗରୁ ମୁଁ ଯଦି ଠିକ୍ ହୋଇଯାଆନ୍ତି, ତାହେଲେ ମୁଁ ଆପଣଙ୍କର ଚିରଋଣୀ ହୋଇ ରହନ୍ତି, ଚିରୋପକୃତ ହୁଅନ୍ତି। ତାଙ୍କ ମନରେ ଜାଗ୍ରତ ହେଲା, କ'ଣ ଏମିତି ରୋଗ ଯିଏ ସବୁ ପାଥି କରିସାରିଲାଣି ଠିକ୍ ହଉନି? ତ ସେ ମୋତେ ବହୁତ କୌତୁହଳ ସୃଷ୍ଟି କରିକି ଆରମ୍ଭ କଲେ ପଚାରିବା ପାଇଁ କି ଆଚ୍ଛା କ'ଣ ରୋଗଟା କହିଲେ ଦେଖିବା, ଏମିତି ଯେ ଠିକ୍ ହଉନି, ମୁଁ ଔଷଧ ନିଶ୍ଚୟ ଦେବି, ଠିକ୍ ହେଇଯିବ। ମୁଁ କହିଲି, ଭାଇଜୀ ସବୁ ଔଷଧ କରିସାରିଲିଣି, ବିଲକୁଲ ଜମା ଠିକ୍ ହଉନି, ସତରେ ଠିକ୍ କରିଦେଇପାରିବେ? ସେ ପୁଣି କହିବାକୁ ଆରମ୍ଭ କଲେ, ଆଚ୍ଛା କୁହନ୍ତୁ ଦେଖିବା କ'ଣ ରୋଗଟା କ'ଣ କୁହନ୍ତୁ ଦେଖିବା। ମୋତେ ଛୋଟବେଳରୁ ଟିକେ ଟିକେ କଥାରେ ବହୁତ କ୍ରୋଧ ଆସେ, ଆପଣ ମୋତେ ଠିକ୍ କରିଦେଇପାରିବେ, କୌଣସି ଏମିତି ମେଡିସିନ ଅଛି? ହଠାତ୍ ସେ ହସି ପଡ଼ିଲେ। ତ ବାସ୍ତବରେ ଆଜି ସମାଜରେ ଆମେ ସବୁ କାହାକୁ ଟିବି ହୋଇଗଲା, କାହାକୁ ମ୍ୟାଲେରିଆ ହୋଇଗଲା, କାହାକୁ କ୍ୟାନ୍ସର ହୋଇଗଲା, କାହାକୁ ହାର୍ଟ ଡିଜିଜ୍ ହୋଇଗଲା, କାହାକୁ ଅମ୍ଳପିତ୍ତ ବାତ ହୋଇଗଲା, ଏଇଟାକୁ ହିଁ ରୋଗ ବୋଲି ଭାବୁଛେ। କିନ୍ତୁ ମନୋବିକାର, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଆଦି, ଏମାନେ ବି ସବୁ ଗୋଟିଏ ଗୋଟିଏ ମାରାତ୍ମକ ରୋଗ। ଆଜି ସମାଜରେ ଲୋକ ସଚେତନ ନୁହନ୍ତି, ଜାଗ୍ରତ ନୁହନ୍ତି ବା ଜାଣିବି ନାହାନ୍ତି, ଅନଭିଜ୍ଞ। ବାସ୍ତବରେ ଯେଉଁମାନେ ମନୋବୈଜ୍ଞାନିକ ଆପଣ ପଚାରିପାରନ୍ତି, ଏବଂ ଯେଉଁ WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ରହିଛି, ତାଙ୍କର ବି ଯଦି ଷ୍ଟାଟିଷ୍ଟିକ୍ସ ପଚାରିବେ, ସେମାନେ ବି କହୁଛନ୍ତି କି ଦୁନିଆର ଯେତେ ସବୁ ଶାରୀରିକ ରୋଗ ହେଉଛି, ସବୁ ରୋଗର ପ୍ରାୟ ଶତକଡ଼ା 90% ରୋଗର ମୂଳ କାରଣ ହେଉଛି ମାନସିକ ରୋଗ। ମୋର ଦେନ୍ 90% ଡିଜିଜ୍ ଆର୍ ସାଇକୋସୋମାଟିକ। ତ ମନର ରୋଗ, ମନୋବିକାର, ତା ପ୍ରତି କେହି ସଚେତନ ନାହାନ୍ତି। ଆଜି ଦୁନିଆରେ ଯେତେ ସବୁ ଆମେ ଡାକ୍ତରଖାନା ଖୋଲିଛେ, ହସ୍ପିଟାଲ ଖୋଲିଛେ, ବାସ୍ତବରେ ଆମେ କ'ଣ କରୁଛେ, ଶାରୀରିକ ରୋଗ ଠିକ୍ କରିବା ପାଇଁ ହିଁ ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛେ ଏବଂ କରିଚାଲୁଛେ। କ'ଣ ଆମେ ସମାଜକୁ, ବିଶ୍ୱକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦେଇପାରିଛେ? ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବାସ୍ତବିକ କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ। ଶାରୀରିକ ସ୍ୱାସ୍ଥ୍ୟ ତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଗୋଟିଏ ଅଙ୍ଗ ଅଟେ। ବାସ୍ତବରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପୁଣି କାହାକୁ କହିବା? ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବାସ୍ତବରେ ଆମର ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ, ଏମିତି 4 ପ୍ରକାର ସ୍ୱାସ୍ଥ୍ୟ ରହିଛି। ମେଡିକାଲ ସାଇନ୍ସରେ ଆମେ ହେଲ୍ଥକୁ ଗୋଟେ ରିଲେଟିଭ୍ ଶବ୍ଦ ବୋଲି କହିଛୁ, ଗୋଟେ ତୁଳନାତ୍ମକ ଶବ୍ଦ ବୋଲି କହିଛୁ। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଜଣେ କେହି ଏମିତି ନାହିଁ ଆଜି ଦୁନିଆରେ। ଆପଣ ଜାଣିଛନ୍ତି କି, କହିପାରିବେ କି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କୌଣସି କେବେ ବି କାହାକୁ କୌଣସି ପ୍ରକାର ରୋଗ ହୋଇନଥିବ? ଆମେ ଶାରୀରିକ ରୋଗ କଥା ଯଦି ବି ଭାବିବା, ତାହେଲେ ଶାରୀରିକ ରୋଗରେ ବି ଏମିତି କେହି ଜଣେ ନଥିବ ଯାହାକୁ କୌଣସି ଶାରୀରିକ ରୋଗ ହୋଇନଥିବ। ତ ଭିନ୍ନ ଭିନ୍ନ ପ୍ରକାର ମାନସିକ ରୋଗ, ଶାରୀରିକ ରୋଗ ଏବଂ ସମାଜର ଅନେକ ପ୍ରକାର ଦୁର୍ବ୍ୟବସ୍ଥା ଯୋଗୁଁ ଅନେକ ସାମାଜିକ ରୋଗ ଏବଂ ଅନେକ ପ୍ରକାର ଆଧ୍ୟାତ୍ମିକତା ବା ଧର୍ମାନ୍ଧ ହୋଇକି ଆମେ ନିଜ ନିଜ ଭିତରେ ଯେଉଁ ଲଢ଼େଇ ଝଗଡ଼ା କରୁଛେ, ଧର୍ମ ଭିତରେ ଯେଉଁ ଝଗଡ଼ା ଚାଲିଛି ସମାଜରେ, ସେଥିପାଇଁ କେତେ ଲୋକଙ୍କର କ'ଣ ହାନି ହେଉଛି, ଏବଂ ଏମିତି ଆଧ୍ୟାତ୍ମିକତା ଯୋଗୁଁ ବି ଆମର ଯେଉଁ ସମାଜର ଅନେକ ପ୍ରକାର ରୋଗ ଆମେ ଦେଖୁଛେ, ବିଶ୍ୱରେ ରୋଗ ଦେଖୁଛେ, ତାକୁ ଆଧ୍ୟାତ୍ମିକ ରୋଗ ଆମେ କହିବା। ତ ଏମିତି ଅନେକ ପ୍ରକାର ରୋଗରେ ସମସ୍ତେ ଆକ୍ରାନ୍ତ, କିଛି ନା କିଛି ରୋଗରେ ଆକ୍ରାନ୍ତ। ତେଣୁ ପ୍ରଥମରେ ମାନସିକ ରୋଗ ଠିକ୍ କରିବା ଉଚିତ ନା ପ୍ରଥମେ ଶାରୀରିକ ରୋଗ ଠିକ୍ କରିବା ଉଚିତ? ଯଦି ମଣିଷର ମନୋବିକାର, ଯାହାକୁ ଆମେ ଆଧ୍ୟାତ୍ମରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଦ୍ୱେଷ, ଘୃଣା, ଆଳସ୍ୟ, ଭୟ ଆଦି ଆଦି ଅନେକ ପ୍ରକାର ଯେଉଁ ମନୋବିକାର ରହିଛି, ଏମାନେ ବି ଗୋଟିଏ ଗୋଟିଏ ମାରାତ୍ମକ ରୋଗ। ଆମେ ବିଜ୍ଞାନ ଦ୍ୱାରା ଅନେକ ପ୍ରକାର ଶାରୀରିକ ରୋଗ ବିଷୟରେ ତ ଆମେ ଜାଣିଛେ। ଆମେ କ୍ୟାନ୍ସରକୁ ମାରାତ୍ମକ ରୋଗ, ହାର୍ଟ ବିମାରୀକୁ ମାରାତ୍ମକ ରୋଗ କହୁଛୁ, ଡାଇବେଟିସ୍କୁ, ଉଚ୍ଚ ରକ୍ତଚାପକୁ ମାରାତ୍ମକ ରୋଗ ବୋଲି କହୁଛୁ, କାହାକୁ ସିଭିୟର ଇନଫେକ୍ସନ୍ ହୋଇଗଲା ମାରାତ୍ମକ ରୋଗ ବୋଲି କହୁଛୁ। କିନ୍ତୁ ଆଜି ଅଧିକାଂଶ ଲୋକଙ୍କୁ ଜଣାନାହିଁ କି ଏ ଯେଉଁ ମନୋବିକାର, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଏଗୁଡ଼ା ବି ଗୋଟେ ଗୋଟେ ମାରାତ୍ମକ ରୋଗ। କେମିତି ଦେଖନ୍ତୁ, ଜଣେ ବ୍ୟକ୍ତି କ୍ରୋଧ କରୁଛି, କ୍ରୋଧ କଲେ କ'ଣ ହେଉଛି? ସବୁଠୁ ପ୍ରଥମରେ ତ ଦେଖିବେ ତାର ନିଜର ହାର୍ଟ ରେଟ୍ ବଢ଼ିଯିବ, ତାର ରକ୍ତଚାପ ବହୁତ ଉଚ୍ଚ ହୋଇଯାଉଛି, ଏବଂ ଯେଉଁମାନେ କିଛି ନା କିଛି ହାର୍ଟର ରୋଗ ଅଛି, ଯେତେବେଳେ ସେମାନେ ଅତି କ୍ରୋଧରେ ଆସୁଛନ୍ତି, ସେହି ସମୟରେ ହିଁ ଏକ୍ୟୁଟ୍ ମାୟୋକାର୍ଡିଆଲ୍ ଇନଫେକ୍ସନ୍, ଏକଦମ ହଠାତ୍ ହାର୍ଟ ଆଟାକ୍ ହୋଇକି ସେଠି ତାଙ୍କର ସେମାନେ ମୃତ୍ୟୁବରଣ କରୁଛନ୍ତି। ତେଣୁ କ୍ରୋଧ ଦ୍ୱାରା ଜଣେ ମୃତ୍ୟୁବରଣ କରୁଛି, ଏହାଠୁ ଆଉ କ'ଣ ଦୁଷ୍ପରିଣାମ ଆପଣ ଚାହିଁବେ? ଆଶା କରିବେ ମଣିଷ ଆଜି କ୍ରୋଧ ଦ୍ୱାରା ସମଗ୍ର ବିଶ୍ୱର କେତେ କ୍ଷତି କରୁଛି କଳ୍ପନା କରିହେବନି। କ୍ରୋଧୀ ମଣିଷ ସବୁଠୁ ପ୍ରଥମରେ ତ ନିଜର ହିଁ ସେ କ୍ଷତି କରିଥାଏ। ଆମେ ଯେତେବେଳେ କାହା ଉପରେ କ୍ରୋଧ କରୁଛୁ, ଯାହା ପ୍ରତି କ୍ରୋଧ କରୁଛୁ, ସେ ବ୍ୟକ୍ତି ଯଦି ତାକୁ ଫିଲ୍ କରୁଛି, ସେ କ୍ରୋଧର ପରିଣାମ ତା ଉପରେ ବି ପଡ଼ିବ। କିନ୍ତୁ ସେ ଯଦି ନ ଫିଲ୍ କରେ, ତା ଉପରେ ନ ପଡ଼ିପାରେ। କିନ୍ତୁ ଯେଉଁ ବ୍ୟକ୍ତି କ୍ରୋଧ କରେ, ପ୍ରଥମରେ ଦେଖିବେ ସେ ଏକଦମ ନିଜେ ହିଁ ଲାଲ ଲାଲ ହୋଇଯାଉଛି, ତା ଭିତରେ ସିମ୍ପାଥେଟିକ୍ ଓଭର ଆକ୍ସନ୍ ହୋଇକି ତା ହାର୍ଟ ରେଟ୍ ବଢ଼ିଯାଉଛି, ତା ରକ୍ତଚାପ ବଢ଼ିଯାଉଛି, ତା ଭିତରେ ସବୁ ପ୍ରକାର ଉତ୍ତେଜନା ଆରମ୍ଭ ହୋଇଯାଉଛି, ଯାହାଫଳରେ ତାର ନିଜର ହିଁ କ୍ଷତି ହେଉଛି। ଯେଉଁମାନେ ବେଶୀ କ୍ରୋଧ କରନ୍ତି ଦେଖିବେ ତାଙ୍କ ପାଖରେ ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍, ପେପ୍ଟିକ୍ ଅଲ୍ସର ଆଦି ଆଦି ଭିନ୍ନ ଭିନ୍ନ ଯେଉଁ ଟେନସନ୍ ରିଲେଟେଡ୍ ରୋଗ ଅଛି ସେଗୁଡ଼ା ନିଶ୍ଚିତ ଭାବରେ ତାଙ୍କ ପାଖରେ ଥିବ। ସେମାନେ ସବୁ ନିଶ୍ଚିତ ସେଥିରେ ପୀଡ଼ିତ ହୋଇଥିବେ। ତେଣୁ କ୍ରୋଧ ଅନେକ ପ୍ରକାର ଶାରୀରିକ ରୋଗର ଜନନୀ ଅଟେ କ୍ରୋଧ। ସେଥିପାଇଁ ଆପଣ ଯଦି ଆଧ୍ୟାତ୍ମିକ ପୁସ୍ତକ ପଢ଼ିବେ, ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି, ହେ ଅର୍ଜୁନ, ଏ କାମ କ୍ରୋଧ ଲୋଭ ନର୍କର ଦ୍ୱାର। ଯଦି ନର୍କ ଜୀବନ ବଞ୍ଚିବା ପାଇଁ ଚାହୁଁଛନ୍ତି ତାହେଲେ ଏଗୁଡ଼ା ସବୁ ବାସ୍ତବରେ ଦ୍ୱାର ଅଟନ୍ତି। କ୍ରୋଧ ବାସ୍ତବରେ ତାର ବିଭିନ୍ନ ଡିଗ୍ରୀ ରହିଛି। ଆମେ ଯେତେବେଳେ ମନରେ ସୀମିତ ହୋଇକି କ୍ରୋଧ ରହେ, ସେତେବେଳେ ଆମ ମନ ଭିତରେ ହିଁ ଅନେକ ପ୍ରକାର ବ୍ୟର୍ଥ ସଂକଳ୍ପ, ନେଗେଟିଭ୍ ସଂକଳ୍ପ ଉତ୍ପନ୍ନ ହେବାର ଆରମ୍ଭ ହୁଏ। ମନ ଭିତରେ ଆମେ ଚିଡ଼ଚିଡ଼ ହୋଇଯାଉ, ଚିଡ଼ଚିଡ଼ାପଣ ଆସେ, କିଛି ନ କଲେ, କାହାକୁ କିଛି ନ କହିଲେ ବି ଏକଦମ ଦମ୍ ଦମ୍ ହୋଇକି ଚାଲିବା, ଖର ନିଶ୍ୱାସ ନେବା, ମୁହଁ ଫେରେଇକି ଏପଟେ ସେପଟେ ପଳେଇବା, ତ ଅନେକ ପ୍ରକାର ଚିଡ଼ଚିଡ଼ାପନ ସ୍ୱଭାବ ଆମେ ଦେଖୁଛେ। ତ ଜଣେ ଯଦି ତା କ୍ରୋଧର ସୀମା ଆଉ ଟିକେ ବଢ଼ିଯାଉଛି, ଦେଖିବେ ସେ ମୁହଁରେ ବି କିଛି ନା କିଛି କହି ପକାଉଛି, ବାଣୀ ଦ୍ୱାରା କ୍ରୋଧର ଅଭିବ୍ୟକ୍ତ ହେଉଛି, ଗାଳି ଗୁଳଜ କରିବାର ଆରମ୍ଭ କରି ପକାଉଛି। ଆଉ ଟିକେ କ୍ରୋଧ ବଢ଼ିଗଲେ ଆମେ କାହା ଉପରେ ହାତ ବି ଲଗେଇ ଦେଉଛେ, କାହାକୁ ମାରି ବି ପକାଉଛେ। ତେଣୁ କ୍ରୋଧ ଅତି ମାତ୍ରାରେ ଯେତେବେଳେ ହୋଇଯାଉଛି ଆମେ କାହାକୁ ମର୍ଡର ବି କରି ପକାଉଛେ। ତ ଆଜି ସମାଜରେ ସାରା ବିଶ୍ୱରେ ଏମିତି କେହି ନଥିବେ ଯାହା ପାଖରେ ଟିକିଏ ମାତ୍ର କ୍ରୋଧର ଅଂଶ ବି ନଥିବ। ଆଜି ଖବରକାଗଜରେ ପଢ଼ୁଥିବେ, ଟିଭିରେ ପଢ଼ୁଥିବେ, ଅନେକ ଲୋକ କ୍ରୋଧର ବଶବର୍ତ୍ତୀ ହୋଇକି କେତେ ଯେ ଲୋକଙ୍କର ପ୍ରାଣନାଶ କରିଦେଉଛନ୍ତି ତାର କଳନା ନାହିଁ। ତ କ୍ରୋଧ ଗୋଟେ ମାରାତ୍ମକ ରୋଗ ଅଟେ। ନିଜେ ସେ ରୋଗରେ ଆକ୍ରମିତ ହୋଇକି ନିଜର ତ କ୍ଷତି କରିଥାଏ ମଣିଷ, କିନ୍ତୁ ସଂକ୍ରମିତ ରୋଗ ରୂପରେ ଜଣେ କ୍ରୋଧୀ ବ୍ୟକ୍ତି ଅନେକ ମନରେ ବି କ୍ରୋଧର ଜାଗ୍ରତ କରିଦେଇପାରେ ଏବଂ ପ୍ରତିହିଂସାର ଭାବନା ଜାଗ୍ରତ କରିକି ସମାଜରେ ଅନେକ ଲୋକଙ୍କର କ୍ଷତି କରିଥାଏ। ଆଜି କ୍ରୋଧର ବଶବର୍ତ୍ତୀ ହୋଇକି ଯେତେବେଳେ ଅନେକ ଜାଗାରେ ଷ୍ଟ୍ରାଇକ୍ ହେଉଛି, ଦଙ୍ଗା ହଙ୍ଗାମା ହେଉଛି, ଆପଣମାନେ ଦେଖିଥିବେ କେତେ ବସ୍ ସବୁ, ଗାଡ଼ି ମଟର ସବୁ ଜଳେଇ ପୋଡ଼ି ଛାରଖାର କରିଦିଆହେଉଛି, କେତେ ସବୁ ଦୋକାନ ବଜାର ସବୁ ଜଳେଇ ପୋଡ଼ି ଦିଆଯାଉଛି। ବାସ୍ତବରେ କେତେ ଜଣଙ୍କର କ୍ଷତି ନ ହେଉଛି, ସମାଜର କେତେ ଯେ ଅକଲ୍ୟାଣ ନ ହେଉଛି। ଏମିତି ଗୋଟେ ରୋଗ, ମାରାତ୍ମକ ରୋଗ, ଏ ନିଜର କ୍ଷତି ସହିତ ନିଜର ପାରିବାରିକ କ'ଣ, ସାମାଜିକ କ'ଣ, ସମଗ୍ର ବିଶ୍ୱର ହିଁ ଆମେ କ୍ଷତି କରିଦେଉଛେ। ଆଜି ଦେଖନ୍ତୁ ଯେଉଁ ଆତଙ୍କବାଦୀ ସମସ୍ୟା ସମଗ୍ର ବିଶ୍ୱରେ ଚାଲିଛି, ଆଉ ଏତେ ସବୁ ବମ୍, ଆଣବିକ ବମ୍ ସବୁ ଆମେ ରଖିଛେ, ଅଣୁପରମାଣୁ ବମ୍, କେବେ କା ମନ ଭିତରେ କ୍ରୋଧରୂପୀ ଭୂତ ଜାଗ୍ରତ ହେବ ଏବଂ କେବଳ ଗୋଟିଏ ବଟନ ଦବା ସାର୍ ବାସ୍ ସମଗ୍ର ବିଶ୍ୱକୁ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ କରିବା ପାଇଁ କେବଳ ଗୋଟିଏ ବମ୍ର ହିଁ ଆବଶ୍ୟକତା ରହିଛି। ଯେଉଁଦିନ ମଣିଷ ଭିତରେ ଏମିତି କ୍ରୋଧରୂପୀ ଭୂତ କାହା ମନରେ ବି ଯଦି ପ୍ରବେଶ କରିବ, ସେ ଯଦି ଏମିତି ବମ୍ବାର୍ଡମେଣ୍ଟ କରେ, ତାହେଲେ କ'ଣ ଦୁରାବସ୍ଥା ହେବ ଆମେ ଦେଖୁଛେ, କଳ୍ପନା କରିପାରିବା। ତେଣୁ କ୍ରୋଧ ବହୁତ ବଡ଼ ଏକ ମାରାତ୍ମକ ରୋଗ, ଯାହାର ଆଜି ତାକୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ କରିବାର ଆବଶ୍ୟକତା ରହିଛି। ସେମିତି ସବୁ ମନୋବିକାର, କାମ ବିକାର ଦ୍ୱାରା ଆଜି ସମଗ୍ର ବିଶ୍ୱରେ କେତେ ଯେ ମା ଭଉଣୀମାନଙ୍କର ବଳାତ୍କାର ନ ହେଉଛି କଳ୍ପନା କରିହେବନି। ଖବରକାଗଜ ଯେଉଁମାନେ ପଢ଼ୁଥିବେ ଜାଣୁଥିବେ, ପ୍ରତ୍ୟେକ ବର୍ଷ କେତେ ସଂଖ୍ୟାରେ ଆମେ ଏମିତି ସବୁ ବଳାତ୍କାର ହେଉଛି, ଆଉ ଲୋକ କାମ ବିକାର ବଶବର୍ତ୍ତୀ ହୋଇକି ଅନେକ ପ୍ରକାର ଅସାମାଜିକ କାର୍ଯ୍ୟ କରୁଛନ୍ତି, ଗୁଣ୍ଡାର ଦଳବଳ ନେଇକି ସେମାନେ ସବୁ କ'ଣ କ'ଣ କରୁଛନ୍ତି, ସବୁ ଆପଣମାନେ ସମସ୍ତେ ଏ ବିଷୟରେ ଅଭିଜ୍ଞ ଏବଂ ଜାଣିଛନ୍ତି। ତେଣୁ ଏସବୁ କଥା ରିପିଟ୍ କରିବାର କିଛି ଆବଶ୍ୟକତା ନାହିଁ। ସେମିତି ଯଦି ଦେଖାଯାଏ, ଲୋଭ ବଶବର୍ତ୍ତୀ ହୋଇକି ବି ଆଜି ସମାଜରେ ଲୋକ କ'ଣ କରୁଛନ୍ତି, ଲୋଭ ଦ୍ୱାରା ବି ଆଜି ଦୁନିଆର ଆମେ ସତ୍ୟାନାଶ କରିସାରିଛେ। ଦୁନିଆରେ ଯେଉଁ କିଛି ଲୋକ ପୁଞ୍ଜିପତି ହୋଇଯାଇଛନ୍ତି, ଆଉ କିଛି ଲୋକ ଅତି ଗରିବର ସୀମାରେଖାର ତଳରେ ସେମାନେ ଅଛନ୍ତି, ଏହାର କାରଣ ବି ବାସ୍ତବରେ ଲୋଭ। ଯେଉଁମାନେ ପୁଞ୍ଜିପତି ସେମାନେ ସବୁ ଶୋଷଣ କରିକି ନିଜେ ହିଁ ସବୁକିଛି ନିଜ ପାଖରେ ଜମା କରି ରଖିବାର ଯେଉଁ ମନୋଭାବ ରହିଛି, ଯାହାଫଳରେ ଆଜି ସମାଜରେ ଏହି ଦୁରାବସ୍ଥା ଆମେ ଦେଖୁଛେ। ସମାଜରେ ସମସ୍ତେ ମିଳିମିଶିକି ସମସ୍ତେ ସୁଖରେ ଶାନ୍ତିରେ ରୁହନ୍ତୁ, ସମସ୍ତଙ୍କୁ ସବୁ ଜିନିଷ ଉପଲବ୍ଧ ହେଉ, ସେହି ମନୋଭାବ, ସେହି ଭାଇ ଭାଇର ମନୋଭାବ ଆଜି ନାହିଁ। ତେଣୁ ଯିଏ ଯାହାକୁ ପାରୁଛି ଶୋଷଣ କରି ଚାଲିଛନ୍ତି। ପେଟ ପାଇଁ ଏବଂ ପିଠି ପାଇଁ କ'ଣ ଦରକାର? ପେଟ ପାଇଁ ଦୁଇ ଖଣ୍ଡ ରୁଟି ବା କଂସାଏ ଭାତ ଏବଂ ପିଠି ପାଇଁ ଦୁଇ ଯୋଡ଼ି କପଡ଼ା ଦରକାର, ଆଉ କ'ଣ ଦରକାର? କିନ୍ତୁ ମଣିଷ ଆଜି ପେଟ ବା ପିଠି ପାଇଁ ଚାହୁଁନି, ପେଟି ଭିତରେ ଜମା କରିବା ପାଇଁ ଚାହୁଁଛି, ଆଉ ତା ସାତ ପୁରୁଷ ଖାଇବେ ସେଥିପାଇଁ ଚିନ୍ତା କରୁଛି, ଏବଂ ଲୋଭର ବଶବର୍ତ୍ତୀ ହୋଇକି ଆଜି ମଣିଷ ସମାଜର କ'ଣ ଦୁରାବସ୍ଥା କରିସାରିଲାଣି। ତେଣୁ ଯେମିତି କ୍ରୋଧ, ଲୋଭ, କାମ, ମୋହ, ଅହଙ୍କାର ଆଦି ଆଦି ଯେଉଁ ମନୋବିକାର ଆଜି ସମଗ୍ର ମାନବ ଜାତିରେ ଯେଉଁ ଏହି ମାରାତ୍ମକ ରୋଗ ପରିବ୍ୟାପ୍ତ ହୋଇସାରିଛି, ଯେତେବେଳେ ପର୍ଯ୍ୟନ୍ତ ଆମେ ଏହି ମାରାତ୍ମକ ରୋଗର ମୂଳୋତ୍ପାଟନ କରିଛେ, ସମାଜ କେବେ ବି ସୁଖୀ ହୋଇପାରିବନି। ତ ବାସ୍ତବରେ କୌଣସି ପାଥି, ଏଲୋପାଥି, ନେଚୁରୋପାଥି, ହୋମିଓପାଥି, କୌଣସି ପାଥି ଦ୍ୱାରା ବି ଏହି ରୋଗଗୁଡ଼ାର ନିରାକରଣ ନାହିଁ। କେବଳ ଆଧ୍ୟାତ୍ମ ଦ୍ୱାରା ହିଁ ଏହି ମନୋବିକାର ଉପରେ ବିଜୟ ପ୍ରାପ୍ତ କରିପାରିବା। ତାହେଲେ ମନରେ ପ୍ରଶ୍ନ ଉଠୁଥିବ, କେମିତି ଏହାକୁ ନିରାକରଣ କରିପାରିବା? ଦେଖନ୍ତୁ, ଯେମିତି ଅନ୍ଧକାରର ଉତ୍ପତ୍ତି କ'ଣ କୋଠୁ ହୁଏ, ଅନ୍ଧକାରର ଉତ୍ପତ୍ତି ହୁଏ ଆଲୋକର ଅଭାବରୁ। ଆମେ ଅନ୍ଧକାରକୁ ଭଗାଇବା ପାଇଁ କ'ଣ କରୁ? ଦୀପଟିଏ ଜଳେଇଦେବା, ବଲ୍ବଟିଏ ଜଳେଇଦେବା, ଅଟୋମେଟିକାଲି ଆଲୋକିତ ହେଲା ପରେ ଅନ୍ଧକାର ଭାଗିଯାଏ। ସେମିତି ଆମ ଭିତରେ ଯେଉଁ ମନୋବିକାର ଜାଗ୍ରତ ହୋଇଛନ୍ତି, ଏ ମନୋବିକାରର ନିରାକରଣ କରିବା ପାଇଁ ଆମ ଭିତରେ ସତ୍ଗୁଣର ବିକାଶ କରିବା ଦରକାର। ସତ୍ଗୁଣ ବିକାଶ ହେଲା ପରେ ଏହି ଅବଗୁଣ ସବୁ ଅଟୋମେଟିକାଲି ଦୂରେଇଯିବେ। ଯେମିତି ଆମ ଭିତରେ କ୍ରୋଧ ବାସ୍ତବରେ ଆସିଲା କୋଠୁ? ଆମ ଭିତରେ ସହନଶୀଳତାର ଅଭାବକୁ ହିଁ କ୍ରୋଧ କହିବା। ଯାହା ପାଖରେ ସହନଶୀଳତା ଆସିଯାଏ, ଅଟୋମେଟିକାଲି ତା ଭିତରେ କ୍ରୋଧ ସମାପ୍ତ ହୋଇଯାଏ। ମନେ କରନ୍ତୁ, ଆମ ଭିତରେ ଯଦି 100% ସହନଶୀଳତା ଅଛି, କ୍ରୋଧ ଆସିବ କି? ଜମା ନୁହେଁ। ଯେତେବେଳେ ଆମ ଭିତରେ ସହନଶୀଳତାର କିଛି ପରସେଣ୍ଟ କମିଯାଉଛି, ପ୍ରଥମରେ ଆମ ମନ ଭିତରେ ଚିଡ଼ଚିଡ଼ାପନ ଆସୁଛି। ଆମେ ମନ ଭିତରେ ଭାବୁଛେ, ସେ କ'ଣ ଭାବୁଛି, ମୋତେ ଦେଖିନେବି, ମୁଁ ବି କେବେ ମୌକା ଆସୁ ଦେଖିବା। ଆଉ କିଛି ପରସେଣ୍ଟ ଯେତେବେଳେ ସହନଶୀଳତା କମିଯାଉଛି, ଆମ ଭିତରେ ଆହୁରି କ୍ରୋଧ ଜାଗ୍ରତ ହେଉଛି, ଆମେ ଆମ ନିଜ ବାଣୀ ଦ୍ୱାରା କାହାକୁ ଗାଳିଗୁଳଜ କରି ପକାଉଛେ। ଆଉ ଟିକେ ସହନଶୀଳତା କମିଯାଉଛି, ଆମେ ହାତ ଦୁଇ ଜାବୁଡ଼ା ପକାଇ ଦେଉଛେ, ଲାଠି ଧରିକି ମାରି ପକାଉଛେ। ଏବଂ ସହନଶୀଳତା ଯେତେବେଳେ ପୁରା ସମ୍ପୂର୍ଣ୍ଣ ଲୋପ ହୋଇଯାଉଛି, ଆମେ କାହାକୁ ମର୍ଡର ବି କରି ପକାଉଛେ। ତ ଯେତେବେଳେ ଆମେ ସହନଶୀଳତା ଆମ ଭିତରେ ଜାଗ୍ରତ କରିବା, ଅଟୋମେଟିକାଲି ଆମ ଭିତରେ କ୍ରୋଧ ସମାପ୍ତ ହୋଇଯିବ। ସେମିତି ଲୋଭର ଉତ୍ପତ୍ତି ବାସ୍ତବରେ କାରଣ କ'ଣ? ଆମ ଭିତରେ ସନ୍ତୁଷ୍ଟତାର ଅଭାବ ରହିଛି। ଆମେ ଯେତେବେଳେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇଯିବା, କାଠୁ ଲାଞ୍ଚ ନେବା, କାଠୁ ଚୋରି କରିବା, କାହା ଜିନିଷ ହଡ଼ପ କରିବା କେବେ ନୁହେଁ। ତ ଲୋଭର ଉତ୍ପତ୍ତିର କାରଣ ହେଉଛି ବାସ୍ତବରେ ସନ୍ତୁଷ୍ଟତାର ଅଭାବ। ଆମ ଭିତରେ ସନ୍ତୁଷ୍ଟତା ରୂପୀ ଦୈବୀ ଗୁଣ ଯେତେବେଳେ ଜାଗ୍ରତ ହୋଇଯିବ, ଲୋଭ ରୂପୀ ଅବଗୁଣ ସମାପ୍ତ ହୋଇଯିବ। ରାଜଯୋଗ ଯାହାଦ୍ୱାରା ଆମ ଭିତରେ ସେମିତି ଦିବ୍ୟ ଗୁଣର ସଞ୍ଚାର ହୁଏ, ରାଜଯୋଗ ଏକମାତ୍ର ସାଧନ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱର ବିଶ୍ୱବିଦ୍ୟାଳୟରେ ନିଃଶୁଳ୍କ ଭାବରେ ରାଜଯୋଗର ଶିକ୍ଷା ଦିଆଯାଇଥାଏ। ଆଚ୍ଛା,